आकाशवाणी संबलपुर आंचलिक खबर पढ़ुचन सुप्रीति मिश्र जुहार। पहला मुखिया खबर। राष्ट्रीय स्वयंसेवक संघ स्वेच्छासेवी माने राष्ट्रसेवा सहित समाज के सशक्त करबार दिगे समर्पित कहले प्रधानमंत्री। केन्द्र सरकारी कर्मचारी महंगा भत्ता बढ़ला 3%। देशे 57 नुआ केन्द्रीय विद्यालय स्थापना प्रस्ताव के केन्द्र कैबिनेट अनुमोदन। राज्यर भिन्न भिन्न शक्तिपीठन माँ दुर्गा दशमी पूजा और मंडप मान के चलीचे नवमी पूजा और बंगोपसगर लघुचाप बले आईवा शनिवार दिन तक राज्यर भिन्न भिन्न जगान वर्षा अनुमान कला पाणीपाक केन्द्र। एथर पूरा खबर। राष्ट्रीय स्वयंसेवक संघ आरएसएस स्वेच्छासेवी माने राष्ट्रसेवा सहित समाज के बरकस करबार दिगे परिश्रम करिकरी देश सेवा थी पूरापूरी समर्पित अछन बोली प्रधानमंत्री नरेन्द्र मोदी कहिछन। नुआदिल्ली आंबेडकर अंतर्जातीय केन्द्र न आरएसएस रो शतवार्षिकी समारोह थी जोग देकर प्रधानमंत्री श्री मोदी कहिछन,
जिस तरह एक नदी कई धाराओं में खुद को प्रकट करती है, हर धारा अलग अलग क्षेत्र को पोषित करती है, संघ की यात्रा भी ऐसी ही है। संघ के अलग अलग संगठन भी जीवन के हर पक्ष से जुड़कर राष्ट्र की सेवा करते हैं। शिक्षा हो, कृषि हो, समाज कल्याण हो, आदिवासी कल्याण हो, महिला सशक्तिकरण हो, कला और विज्ञान का क्षेत्र हो, श्रमिक भाई बहन हो, समाज जीवन के ऐसे कई क्षेत्रों में संघ निरंतर कार्य कर रहा है।
प्रधानमंत्री श्री मोदी कहिछन, 100 बछर आगनु ई महान दिवस दिन गुटे संगठन भाबे आरएसएस स्थापना खाली गुटे संजोग नाइसि, इटा हजार हजार बछर धरिकिरी चाली आसीथिबा गुटे परम्परार पुनरुत्थान थिला। आरएसएस स्वेच्छासेवी माने 1963 मसिया साधारणतन्त्र दिवस परेड थी सामिल हेकिरी गर्बर पदयात्रा करबारटाके ई अवसर प्रधानमंत्री सुर्ता करिछन। प्रधानमंत्री श्री मोदी समारोह थी देश लागि आरएसएस अवदान के आधार करिकिरी तयार हेथिबा खास स्मारकी डाक टिकट आउ मुद्रा के उन्मोचन करिछन। कार्यक्रम थी उद्बोधन देकरी केन्द्र संस्कृति मंत्री गजेन्द्र सिंह शेखावत कहिछन, आरएसएस लोकंकर भितरे राष्ट्र निर्माण आउ सांस्कृतिक सचेतनता के जागृत करुछे। केन्द्र सरकार केन्द्र सरकारी कर्मचारी आउ पेंशन भोगी मानकर महंगा भत्ता डीए आउ डीआर 3% बढ़िछन्। प्रधानमंत्री नरेन्द्र मोदी अध्यक्षता थी आज हेथिबा केन्द्र कैबिनेट बैठक थी ई बाबद गुटे प्रस्ताव के अनुमोदन कराजैछि। कैबिनेट निष्पत्ति बाबदे गणमाध्यम के सूचना देकरी केन्द्र सूचना और प्रसारण मंत्री अश्विनी वैष्णव कहिछन, केन्द्र सरकार ई निष्पत्ति थी 49,20,000 केन्द्रीय कर्मचारी आउ 67,70,000 पेंशन भोगी लाभ पाए। बढ़ती महंगा भत्ता पिछला भावे जुलाई 1 तारीख नु लागू हवा बोली मंत्री श्री वैष्णव कहिछन।
हमारे सभी केंद्रीय कर्मचारियों को पेंशनर्स को बधाई। आज से 1/7/2025 से डीए और डीएनएस रिलीफ 58% हो जाएगा, यानी 3% बढ़ा। बहुत ही बड़ी अच्छी बढ़ोतरी है ये, और करीब करीब 49 लाख एम्प्लॉयज और 69 लाख पेंशनर्स को इसका सीधा लाभ मिलेगा देश भर में। बहुत ही अच्छा इसका इम्पैक्ट रहेगा। केंद्र सरकार के बढ़ाने के बाद में राज्य सरकार के एम्प्लॉयज को भी इसका सीधा बेनिफिट मिलता है। टोटल करीब करीब 10,084 करोड़ रुपीस पर ईयर एक्स्ट्रा मिलेगा हमारे सभी केंद्रीय कर्मचारियों को प्लस पेंशनर्स को।
श्री वैष्णव सूचना अनुसार देशे आउ 57 नुआ केन्द्रीय विद्यालय स्थापना प्रस्ताव के बिल केन्द्र कैबिनेट अनुमोदन मिली। एथिलागि सरकार 5,862 कोटी नु अधिका टंका खर्चा करबे। देशर माओवादी प्रभावित आकांक्षी जिला सहित जिन जिन जिला न बिल्कुल केन्द्रीय विद्यालय नाइन सेन स्कूल स्थापना के प्राथमिकता दिया बोली श्री वैष्णव कहिछन। सेन्ता 2026-27 आर्थिक बचरे सूर्यमुखी रो एमएसपी क्विंटल पिछा 600 टंका आउ मुसरी दाल रो एमएसपी क्विंटल पिछा 300 टंका के बढ़ीछन। 2025-26 नु 2030-31 आर्थिक बचर भितरे बिहन क्षेत्र थी आत्मनिर्भर हेबार लागि 11,440 कोटी टंकार खास अभियान के बिल केन्द्र कैबिनेट अनुमोदन करिछन बोली श्री वैष्णव सूचना दैछन। मुख्यमंत्री मोहन चरण माझी आज कटकर भिन्न भिन्न पूजा मंडप बुलिकी मांकर दर्शन करिछन। तार उत्तर मुख्यमंत्री सर्किट हाउस ठाने सांबादिक मानकर संगे भिन्न भिन्न विषय थी आलोचना करिथिले। ई अवसरे बालीयात्रा बाबदे मुख्यमंत्री कहिछन, ऐतिहासिक बालीयात्रा के नजर थी रखिकी हाईकोर्ट नु अनुमति अनाजाइकी महानदी ऊपर आर तल पड़ियान यात्रा आयोजन कराजिबा। आपण माने खबर सुनुछन आकाशवाणी संबलपुर केन्द्र नु। ଆଦ୍ୟଶକ୍ତି ଜଗଦ୍ଧାତ୍ରୀ ଜଗତ ଜନନୀ ମା ଦୁର୍ଗାଙ୍କର ଆଜି ଶକ୍ତିପୀଠ ମାନକେ ଦଶମୀ ପୂଜା କରାଯାଉଛି। ସେନ୍ତା ଗାଁ ନୁ ନେଇକିରି ସହର ତକ ମଣ୍ଡପ ମାନକେ ମୃଣ୍ମୟୀ ସାର୍ବଜନୀନ ମହାନବମୀ ପୂଜା ଆର୍ ସକାଳୁ ହୋମଯଜ୍ଞ ମୂଲ ହୋଇଛି। ଶ୍ରୀକ୍ଷେତ୍ର ପୁରୀନ ମା ବିମଳାଙ୍କର ଆଜି ବିଶ୍ରାମ ପୂଜା ହେଉଛି। ସମ୍ବଲପୁର ଅଧିଷ୍ଠାତ୍ରୀ ଦେବୀ ମା ସମଲେଶ୍ୱରୀ ପାଟଣେଶ୍ୱରୀ ବାଟମଙ୍ଗଳାଙ୍କର ସହିତ ବାକି ଦେବୀ ପୀଠ ମାନକେ ଜଗତ ଜନନୀଙ୍କର ଦର୍ଶନ ଲାଗି ଭକ୍ତମାନଙ୍କର ଭିଡ଼ ଲାଗି ରହିଛି। ସିଆଡ଼େ ଚିପିଲମାର ଘଣ୍ଟେଶ୍ୱରୀ ପୀଠନ ଗଲାକାଲି ଜଗଦ୍ଧାତ୍ରୀ ଦେବୀଙ୍କର ପୂଜା କରାଯାଇଥିବାର ବେଳେ ଆଜି ଦଶମୀ ତିଥିନ ଅପରାଜିତାଙ୍କୁ ଆବାହନ କରାଯାଉଛି। ସମ୍ବଲପୁର ମହାନଗର ନିଗମ ଇଲାକା ଅଣସ୍ତୋରଟା ଜାଗା ସହିତ ଜିଲ୍ଲା ଶହେନୁ ଅତକା ମଣ୍ଡପ ଥି ଦେବୀଙ୍କର ପ୍ରତିମା ପୂଜା ଚାଲିଛି। ଉଚ୍ଚା ଦର୍ଜା ତୋରଣ ସାଙ୍ଗେ ମଣ୍ଡପ ଆର୍ ଆଖରପାଖର ଇଲାକା ରଙ୍ଗୀନ ଲାଇଟ୍ ଥି ଝଲସୁଛି। ସୁବର୍ଣ୍ଣପୁର ପ୍ରସିଦ୍ଧ ମହାବଳୀ ଯାତ୍ରା ମହାସମାରୋହ ଥି ହୋଇଯାଇଛି। ଖମ୍ବେଶ୍ୱରୀ ମନ୍ଦିର ପରିସନ୍ନ କଳା ଧଳା ଛତ ଧରି ଚେପ୍ଟା ଢୋଲ ଉପରେ ନାଚୁଥିବା ମହାବଳୀଙ୍କୁ ଶ୍ରଦ୍ଧାଳୁମାନେ ଦର୍ଶନ କରିଛନ୍। ତାର ଉତ୍ତରୁ ମହାବଳୀ ଖମ୍ବେଶ୍ୱରୀ ମନ୍ଦିରନୁ ସୁରେଶ୍ୱରୀ ମନ୍ଦିରକେ ଯାଇକରି ସିଘାଚୁଲ ବାନ୍ଧିଥିଲେ। ବଲାଙ୍ଗୀର ଜିଲ୍ଲା ପାଟନାଗଡ଼ର ଅଧିଷ୍ଠାତ୍ରୀ ଦେବୀ ପାଟଣେଶ୍ୱରୀଙ୍କର ପ୍ରସିଦ୍ଧ ବୟଲ ଯାତ୍ରା ହୋଇଯାଇଛି। ମା ପାଟଣେଶ୍ୱରୀ ବରୁଆ ଦେହ ବିଜେ ହୋଇକରି ଭକ୍ତମାନଙ୍କୁ ଦର୍ଶନ ଦେଇଛନ୍। ଜିଲ୍ଲାର ଶକ୍ତିପୀଠ ମାନକେ ସୁଲଭ ପୂଜା ଚାଲିଥିବା ବେଳେ ଶତାଧିକ ପୂଜା ମଣ୍ଡପନ ଦୁର୍ଗାପୂଜା ପାରମ୍ପରିକ ରୀତିନୀତି ଠିକ୍ କରାଯାଉଛି। ନୂଆପଡ଼ା ଜିଲ୍ଲା ନଭିଲ ଗାଁ ନୁ ସହର ତକ ମାଙ୍କର ନଦିନିଆ ପୂଜା କରାଯାଉଛି। ଏହି ଅବସରରେ ନବକନ୍ୟାଙ୍କର ପୂଜାର୍ଚ୍ଚନା କରାଯାଉଛି। ନଅମୀ ଦିନ ଜିଲ୍ଲାର ଖଡ଼ିଆଲ କ୍ଷେତ୍ରୀୟ ଯୁବକ୍ରୀଡ଼ା ଆଉ ସାଂସ୍କୃତିକ ଅନୁଷ୍ଠାନ ତରଫ ନଗର ପରିକ୍ରମା କରାଯାଇଥିଲା। ଏହି ସମୟଥି ମଶାଲ ଶୋଭାଯାତ୍ରା ସଙ୍ଗେ ଖଣ୍ଡାଯୁଦ୍ଧ ଖଣ୍ଡାଚାଳନା ସମରାଭ୍ୟାସ କରାଯାଇଛି। କେନ୍ଦ୍ର ସରକାର ସେବା ଆଉ ସୁଶାସନ ଆର୍ ଜନସେବା ଆଉ ସୁଶାସନ ମନ୍ତ୍ରୀ ପରିଚାଳିତ ହୋଇକରି ସାଧାରଣ ଲୋକଙ୍କର କଲ୍ୟାଣ ଲାଗି ଭିନ୍ ଭିନ୍ ପଦକ୍ଷେପ ନେଉଛନ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱଥି ସରକାର ପରିବର୍ତ୍ତନ ଆଉ ପ୍ରଗତିର ଶାସନ ବ୍ୟବସ୍ଥା ଆନ୍ବାର ଲାଗି ସବୁବେଳେ ଚେଷ୍ଟା କରୁଛନ୍। ଆମର ଖାସ୍ ଧାରାବାହିକ ସେବା ପର୍ବଥି ଆୟଚାନ୍ମା କେନ୍ଦ୍ର ସରକାର ବିଶ୍ୱସ୍ତରୀୟ ସହଭାଗିତା କ୍ଷେତ୍ରଥି ଭାରତର ସ୍ଥିତିକେ କେନ୍ତାକରି ମଜବୁତ କରିପାରିଛନ୍। ଇବାବ୍ଦେ ଗୋଟେ ରିପୋର୍ଟ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱଥି ବିଶ୍ୱସ୍ତରେ ଭାରତର ସମ୍ପର୍କଥି କେତ୍ନି କେତେ ବଦଲାଉ ଆସିଛି। ବୈଦେଶିକ ବ୍ୟାପାର କ୍ଷେତ୍ରଟି ଦେଶକେ ଗୋଟେ ପ୍ରଭାବଶାଳୀ ଶକ୍ତି ଭାବେ ପରିଚିତ କରାଯାଇଛି। ପୃଥିବୀର ଦକ୍ଷିଣ ପ୍ରାନ୍ତର ଦେଶମାନଙ୍କର ଲାଗି ଭାରତର ଦୃଷ୍ଟିକୋଣ ଆଉ ପ୍ରତିବଦ୍ଧତା ଗୋଟିଏ ବିକାଶଶୀଲ ରାଷ୍ଟ୍ର ଭାବେ ବର୍କସ୍ ପ୍ରତିନିଧିତ୍ୱ ନେଉଛି। ଏହି ଚିନ୍ତାଧାରାର ବୋଲେ ଭାରତର ଅଧ୍ୟକ୍ଷତାତି G20 ଆଫ୍ରିକୀୟ ସଂଘକେ ଅନ୍ତର୍ଭୁକ୍ତ କରବାର ଲାଗି ଚେରେଷ୍ଟା ଆଉ COVID-19 ମହାମାରୀ ସମୟଥି ଭାରତର ପ୍ରତିଷେଧକ ଟିକା ମୈତ୍ରୀର ପ୍ରତିଫଳନ ଆଏ। ଇବାବ୍ଦେ ପ୍ରଧାନମନ୍ତ୍ରୀ କହିଛନ୍,
ଭାରତ କେ ଅଲଗ ଅଲଗ ରାଜ୍ୟ ମେ ହୁଇ G20 କି 200 ସେ ଅଧିକ ବୈଠକୋ ମେ ହମନେ ଗ୍ଲୋବାଲ ସାଉଥ କି ପ୍ରାଥମିକତାଓଂ କୋ ପ୍ରମୁଖତା ଦି। ଇସକା ନତିଜା ରହା କି ନ୍ୟୁ ଦିଲ୍ଲୀ ଲିଡର୍ସ ଡିକ୍ଲାରେସନ ମେ ଗ୍ଲୋବାଲ ସାଉଥ କେ ବିଷୟ ପର ହମେ ସବକି ସହମତି ହାସିଲ କରନେ ମେ କାମିଆବି ମିଲି।
ଭାରତର ବହୁପାକ୍ଷିକ ସମ୍ପର୍କର ମୂଳେ ଜାତୀୟ ସ୍ୱାର୍ଥ ଆଉ ରଣନୀତିର ସ୍ୱାୟତ୍ତତାର ସିଦ୍ଧାନ୍ତ ରହିଛି। ବ୍ରିକ୍ସ କ୍ୱାଡ୍ ଆଉ ଓସିଏ ବାଗିର ମଚାନ୍ନ ଭାରତର ଯୋଗଦାନ ଇତାର ପ୍ରତିଫଳନ ଆଏ। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କର ଭିନ୍ ଭିନ୍ ରାଷ୍ଟ୍ର ଗସ୍ତ ଜରିଆ ବିଲ୍ ଭାରତକେ ବିଶ୍ୱସ୍ତରଥି ଅଗ୍ରଣୀ ରାଷ୍ଟ୍ରର ମାନ୍ୟତା ମିଳିଛି ଆଉ ସେସବୁ ଦେଶ ସଙ୍ଗେ ଭାରତର ସହଭାଗିତା ମଜବୁତ କରିଛି। ଆକାଶବାଣୀ ସମ୍ବଲପୁର ସମ୍ବାଦ ବିଭାଗ ତରଫ ବିସ୍ମିତା ପ୍ରଧାନ।
ସ୍ୱେଚ୍ଛାକୃତ ରକ୍ତଦାନକେ ତହକବା ରକ୍ତ ସଂଗ୍ରହ କେନ୍ଦ୍ରମାନଙ୍କର ଲାଗି ଆବଶ୍ୟକ ଭିତ୍ତିଭୂମିର ସୁବିଧା ଆଉ ଜାତୀୟ ରକ୍ତନୀତିକେ କାର୍ଯ୍ୟକାରୀ କରିବା ଲକ୍ଷ୍ୟଥି ଆଜି ଜାତୀୟ ସ୍ୱେଚ୍ଛାକୃତ ରକ୍ତଦାନ ଦିବସ ପାଳନ କରାଯାଉଛି। ରକ୍ତଦାନ ମହତଦାନ ବାବଦେ ଜନସଚେତନତା ବଢ଼ାବା ଲକ୍ଷ୍ୟଥି ସରକାରୀ ଆଉ ବେସରକାରୀ ସ୍ତରନ ଭିନ୍ ଭିନ୍ ସଚେତନତାମୂଳକ କାର୍ଯ୍ୟକ୍ରମମାନ କରାଯାଇଛି। ବରିଷ୍ଠ ନାଗରିକମାନଙ୍କର ଅଭିଜ୍ଞତା ଓ ବୁଦ୍ଧିମତାକେ ସମ୍ମାନ ଦେବା ଲକ୍ଷ୍ୟଥି ଆଜି ଅନ୍ତର୍ଜାତୀୟ ଜରା ଦିବସ ପାଳନ କରାଯାଉଛି। ଏ ବଛର ଏହି ଦିବସର ବାର୍ତ୍ତା ହେଉଛି, ସ୍ଥାନୀୟ ଆଉ ବିଶ୍ୱସ୍ତରୀୟ କାମକେ ପରିଚାଳିତ କରୁଥିବା ବୟସ୍କ ବ୍ୟକ୍ତି ଆମର ଆକାଂକ୍ଷା ଆମର ମଙ୍ଗଲ ଆଉ ଆମର ଅଧିକାର। ସମ୍ବଲପୁର ଜିଲ୍ଲା ଗୋଶାଲା ସିଆର୍ପିଏଫ୍ ଗ୍ରୁପ୍ କେନ୍ଦ୍ରନ ସ୍ୱେଚ୍ଛାକୃତ ରକ୍ତଦାନ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ କେନ୍ଦ୍ର ପରିସନ୍ନ ଗୋଟିଏ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା। ବୌଦ୍ଧ ଜିଲ୍ଲା ତାଲିମ କେନ୍ଦ୍ରନ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫ ସ୍ୱେଚ୍ଛାକୃତ ରକ୍ତଦାନ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଜିଲ୍ଲାର ରକ୍ତର ଆବଶ୍ୟକତାକେ କେନ୍ତାକରି ପୂରା କରାଯାଇପାରିବ ସେ ବାବଦେ ଆଲୋଚନା କରାଯାଇଥିଲା। ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରନ ଆଜି ଗୋଟେ ଘୂର୍ଣ୍ଣିବଲୟ ସୃଷ୍ଟି ହୋଇଛି। ଏଇଟା ଘନୀଭୂତ ହୋଇକରି ଆଇବା କାଲି ସକାଳ ତକ ଅବପାତ ରୂପ ନେବା ବୋଲି ସମ୍ଭାବନା ରହିଛି। ଇତାର ପ୍ରଭାବ ଥି ଆଜିଠାନୁ 4 ତାରିଖ ତକ ରାଜ୍ୟର ଭିନ୍ ଭିନ୍ ଜାଗାନ ବର୍ଷାର ସମ୍ଭାବନା ରହିଛି। କଳାହାଣ୍ଡି ସହିତ 8ଟା ଜିଲ୍ଲାନ ଘଡ଼ଘଡ଼ି ସାଙ୍ଗେ ବର୍ଷା ହୋଇପାରେ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫ ସତର୍କ ସୂଚନା ଜାରି କରାଯାଇଛି। ସେ ମୁଖିଆ ଖବର ଫେରଖେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ସ୍ୱେଚ୍ଛାସେବୀମାନେ ରାଷ୍ଟ୍ରସେବା ସହିତ ସମାଜକେ ସଶକ୍ତ କରବାର ଦିଗେ ସମର୍ପିତ କହିଲେ ପ୍ରଧାନମନ୍ତ୍ରୀ। କେନ୍ଦ୍ର ସରକାରୀ କର୍ମଚାରୀମାନଙ୍କ ମହଙ୍ଗା ଭତ୍ତା ବଢ଼ିଲା 3%। ରାଜ୍ୟର ଭିନ୍ ଭିନ୍ ଶକ୍ତିପୀଠନ ମା ଦୁର୍ଗାଙ୍କର ଦଶମୀ ପୂଜା ଆଉ ମଣ୍ଡପମାନଙ୍କେ ଚାଲିଛେ ନଅମୀ ପୂଜା ଆଉ ବଙ୍ଗୋପସାଗରନ ଲଘୁଚାପ ବୋଲେ ଆଇବା ଶନିବାର ତକ ରାଜ୍ୟର ଭିନ୍ ଭିନ୍ ଜାଗାନ ବର୍ଷାର ଅନୁମାନ କଲା ପାଣିପାଗ କେନ୍ଦ୍ର। ଆଜିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଜୁହାର।